सीताराम लक्ष्मण हनुमान जुगल पाद पद्मन पद्मन निवेदन करी श्री रघुदेव श्री श्रीमद भक्ति स्वरूप दामोदर स्वामी गुरु महाराज पाद पद्मन पद्मन निवेदन करी ईस्कन प्रतिष्ठता आचार्य श्री श्रीमद श्री भक्ति प्रधान स्वामी स्वरूप पाद महाराज पाद पद्मन पद्मन निवेदन करी समस्त साधु वैष्णव तथा पुष्प वैष्णव सहजन मातृवृंद पद्मन निवेदन करी आज आम श्रीमद भागवत दशम स्कंद अठर अध्याय श्लोक चबीस पचीस कथा आरंभ करवा गत काम श्लोक चबीस टी प्रसिद्ध श्लोक महाकृष्ण भगवान सुदामान पराजित वृषभम भद्रसेनस्तु प्रणम्ब रोहिणी सुतम यही भाव गत काला आम शेष करते विश्राम देते बर्तमान शिव आरंभ करवा भगवान यही भाव श्रीदाम को बहन कर श्रीराम को बहन कर सारी चैतन्य चैतन कहते भागवत मतलब कह भक्त से तुम कांद चढ़े तुम सखा चैतन्य भागवत गोटे वर्णना कर भगवान भक्त वत्सदा ବର୍ଷରେ ସୁନ୍ଦର ଭାବରେ ସେଇଟା କିଏ ଜାଣି ବୋଲିଛନ୍ତି ଆମର ବୋଧେ ଇଏ ସିଦ୍ଧର ପ୍ରଭୁ କିଏ କହିଛନ୍ତି ସେଇଟା ସିଦ୍ଧର ସ୍ତୁତି ସିଦ୍ଧର କଲାବେଚା ସିଦ୍ଧର କଲାବେଚା ସିଦ୍ଧ କଲାବେଚା କଲାବେଚା ମାନେ କଦଳୀ ବଙ୍ଗଳାରେ କହନ୍ତି କଲା ସେଇ ସବୁ ବିକନ୍ତି କଦଳୀ କଦଳୀ ପତ୍ର କଦଳୀ ମଞ୍ଜା ଇତ୍ୟାଦି ଏସବୁ ବିକନ୍ତି ସିଏ କେଲା କେଲା ହିନ୍ଦୁରୀ ନା ବଙ୍ଗଳାରେ କଲା କଲା ବେଚା ତେଣୁ କଲା ବେଚା ମହାପ୍ରଭୁ ଯାଇକି ତାଙ୍କ ସହିତ ଝଗଡ଼ା କରିବେ ଏଇ ଦୁଇ ପଇସା କ'ଣ ବହୁତ ପଇସା ହେଇଗଲା ଏକ ପଇସା ବାର୍ଗେନ୍ ତାଙ୍କର ରୋଜଗାର ଦିନକୁ ଦୁଇ ପଇସା ଦିନକୁ ରୋଜଗାର ତାଙ୍କର ଦୁଇ ପଇସା ସାଧୁ ପୁଣି ଅଧା ଆସି ଗଙ୍ଗା ପୂଜାରେ ଖର୍ଚ୍ଚ କରନ୍ତି ଆଉ ଅଧାରୁ ଚଳିବେ ତାଙ୍କର ଫାଇଭ୍ ଷ୍ଟାର୍ ହୋଟେଲ୍ ଘରେ ତାଙ୍କର ହେଉଛି ଫାଇଭ୍ ଷ୍ଟାର୍ ଘର ଫାଇଭ୍ ଷ୍ଟାର୍ ଘର ମାନେ ଚାରିଆଡ଼େ ସବୁ କଣା ହେଇଛି ଆଉ ପାଞ୍ଚଟା ତାରା ଦେଖାଯିବ ଆକାଶରେ ରାତିରେ ଫାଇଭ୍ ଷ୍ଟାର୍ ଘରେ ସେ ରହୁଥିଲେ ଆମକୁ ସୌଭାଗ୍ୟ ମିଳୁଥିଲା ଆମେ ଦେଖିଥିଲୁ ତାଙ୍କ ସ୍ଥାନ ସେଠି ରହିଛି ଆମର ଯେଉଁ ଇସ୍କନର ମାୟାପୁରର ଯେଉଁ ଜଗନ୍ନାଥ ମନ୍ଦିର ଅଛି ସେଇ ସାଇଡ଼୍ରେ ଗଲେ ତାଙ୍କର ସେ ଜାଗାଟି ପଡ଼ିବ ସେଇ ସ୍ତୁତି କରିଛନ୍ତି ଭଗବାନ ଭକ୍ତି ଯୋଗେ ଭୀଷ୍ମ ତୋମାରେ ଭକ୍ତି ଯୋଗେ ଯଶୋଦୟ ବାନ୍ଧିଲ ତୋମାରେ ଭକ୍ତି ଯୋଗେ ତୁମାରେ ତିଲା ସତ ମାମା ଭକ୍ତି ବସେ ତୁମେ କାନ୍ଧେ କହିଲା ଗୋପ ରାମା ଅନନ୍ତ ବ୍ରହ୍ମାଣ୍ଡ କୋଟି ବନେ ଯାର ମନେ ସେ ତୁମି ସେ ଦାମ ଗୋପ ବହିଲା ଯୋଗରେ ଭୀଷ୍ମ ଭଗବାନଙ୍କୁ ଜାଣିଗଲେ ଭୀଷ୍ମ କହିଲେ ମୁଁ ଭଗବାନଙ୍କୁ ଅସ୍ତ୍ର ଧାରଣ କରିବି ଭଗବାନ କହିଲେ ମୁଁ ଅସ୍ତ୍ର ଧାରଣ କରିବି ନାହିଁ କିନ୍ତୁ ତାଙ୍କର ଭକ୍ତଙ୍କର ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ ଭଗବାନ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଲେ ଭକ୍ତି ଯୋଗେ ଯଶୋଦାଏ ବାନ୍ଧିଲୁ ତୁମାରେ ଦୁଇ ଦିନ ପରେ ଆମେ ଦେଖିବା ଭଗବାନ ବନ୍ଧା ହେବେ ବର୍ତ୍ତମାନ ଗୋଟେ ମାସ ଧରି କାର୍ତ୍ତିକ ମାସରେ ମା ଯଶୋଦା ତାଙ୍କୁ ବାନ୍ଧିଥିଲେ ସେଇଟା ଭକ୍ତମାନେ ସେଇଟାକୁ ସେଇ ରୂପକୁ ଆରାଧନା କରୁଛନ୍ତି ପୂଜା କରୁଛନ୍ତି ଦାମୋଦର ଦାମୋଦର ବ୍ରତ ଭକ୍ତି ଯୋଗେ ତୁମର ବେଚିଲ ସତ୍ୟ ଭାମା, ଏ ଆଉ ଗୋଟେ ଲୀଳା ହେଇଛି ନାରଦ ମୁନି ଗୋଟେ ପୁଣ୍ୟଙ୍କ ବ୍ରତକୁ ଗୋଟେ କରୁଥିଲେ, ସେଥିରେ ସତ୍ୟଭାମା କୃଷ୍ଣଙ୍କୁ ବିକି ଦେଇଥିଲେ, ନିଅ ମୁଁ ବିକିଦେଲି। ଏସବୁ ବହୁତ ଗୋଟା ଗୋଟେ ବହୁତ କଥା ଅଛି। ଏବଂ ଭକ୍ତି ଯୋଗେ ତୁମେ କାନ୍ଧେ ପଇଲା ଗୋପାରାମା, ରାଧାରାଣୀଙ୍କୁ କାନ୍ଧରେ ବସେଇକି ଚାଲିଲେ, ଭକ୍ତି ବସେ ତୁମେ କାନ୍ଧେ କହିଲା ଗୋପାରାମା, ଅନନ୍ତ ବ୍ରହ୍ମାଣ୍ଡ କୋଟି ଭୟ ଯାହାର ମନେ, ଯାହାଙ୍କର ମନରେ ସବୁ ଅନନ୍ତ ବ୍ରହ୍ମାଣ୍ଡ ରହିଛି, କୋଟି କୋଟି ବ୍ରହ୍ମାଣ୍ଡ ରହିଛି, ଆଉ ସେ ହାରିଗଲେ, ସେ ତୁମେ ଶ୍ରୀଦାମ ଗୋପା ଗୋପ ବହିଲା ଆପନେ, ସେଇ ଭଗବାନ ଯାହାଙ୍କର ମନରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ସେ ଭଗବାନ ହାରିଗଲେ ଏବଂ ଶ୍ରୀଦାମଙ୍କୁ କାନ୍ଧରେ ବସି ଯାଉଛନ୍ତି, ଏଇ ଭଗବାନଙ୍କ ଲୀଳା। ତେଣୁ ଏଠି କୁହାଯାଉଛି ଉବାହ କୃଷ୍ଣ ଭଗବାନ ଶ୍ରୀଦାମାନଙ୍କ ପରାଜିତ, ଶ୍ରୀଦାମ ବଳରାମ ପାଟିରେ ଥିଲେ, ଯେତେବେଳେ ବଳରାମ ପାଟି ଜିତିଗଲେ କୃଷ୍ଣଙ୍କ ପାଟି ହାରିଗଲେ, ତେଣୁ କୃଷ୍ଣ ଶ୍ରୀଦାମଙ୍କୁ କାନ୍ଧେଇଲେ। ଏବଂ ବୃଷଭନ ଭଦ୍ରସେନସ୍ତୁ, ଭଦ୍ରସେନ ସିଏ ଥିଲେ ବଳରାମଙ୍କ ପାଟିରେ, ତେଣୁ ବୃଷଭଙ୍କୁ ସେ କାନ୍ଧେଇଲେ, ବୃଷଭନ ଭଦ୍ରସେନସ୍ତୁ। ଏବଂ ପ୍ରଣମ୍ବ ରୋହିଣୀ ସୁତ, ରୋହିଣୀ ସୁତ ବଳରାମ କୁହାଗଲା ନାହିଁ, ରୋହିଣୀ ସୁତ ବୋଲି କୁହାଗଲା, ଆମେ କାଲି ସଂକ୍ଷେପରେ ବର୍ଣ୍ଣନା କରିଥିଲେ, ପ୍ରଣମ୍ବକୁ ରୋହିଣୀ ସୁତ ରୋହିଣୀ ସୁତଙ୍କୁ ପ୍ରଣମ୍ବ କାନ୍ଧେଇକି ନେଉଛନ୍ତି, ରୋହିଣୀ ସୁତ ବୋଲି କୁହାଗଲା, ବଳରାମ କୁହାଗଲା କାହିଁକି କଲା ନାହିଁ କାହିଁକି ନା, ଆମେ ଗତକାଲି କହିଥିଲେ ଭଗବାନ ଭୁଲି ଯାଇଛନ୍ତି ତାଙ୍କର ଭଗବତା, ଭଗବାନ କୃଷ୍ଣଙ୍କର ଲୀଳା, ତେଣୁ ବଳରାମ ଭୁଲିଗଲେ ସେ ଭଗବାନ ବୋଲି, ସେ ଭାବିଲେ ମୁଁ ହେଉଛି ରୋହିଣୀ ସୁତ, ସାଧାରଣ ଗୋପ ଜାଣେ, ରୋହିଣୀଙ୍କର ପୁତ୍ର ମୁଁ, ସେଥିପାଇଁ ରୋହିଣୀ ସୁତ, ତାଙ୍କର ମନୋଭାବକୁ ଜାଣିକରି ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ରୋହିଣୀ ସୁତ। ତେଣୁ ଏଇଭଳି ଭାବରେ ଗତକାଲି ଆମେ ଶ୍ଳୋକଟି ଆଲୋଚନା କରିଥିଲେ, ତେଣୁ ସଂକ୍ଷେପରେ ବର୍ଣ୍ଣନା କଲେ 25 ଶ୍ଳୋକରୁ ଆମେ ଆରମ୍ଭ କରିବା, ଯେ ଅବିଶ୍ୱୟଂ ମନ୍ୟମାନ କୃଷ୍ଣ ଦାନବ ପୁଙ୍ଗବ ବହନ ଦ୍ରୁତ ତରଂ ପ୍ରାଗାତ ଅବରୋହଣ ତପରଂ। ତେଣୁ ଅବିଶ୍ୱୟଂ ମନ୍ୟମାନ କୃଷ୍ଣ ଦାନବ ପୁଙ୍ଗବ, ଇଏ ଦାନବ ପୁଙ୍ଗବ, ଦାନବମାନଙ୍କ ଭିତରେ ଧନୁଙ୍କର ପୁତ୍ରମାନଙ୍କୁ ଦାନବ ବୋଲି କୁହାଯାଏ, ଧନୁ ମଧ୍ୟ ଇଏଙ୍କର କ'ଣ ଇଏ ଯେଉଁ ରହିଛନ୍ତି ଦକ୍ଷଙ୍କର କନ୍ୟା, ଷୋଳ କନ୍ୟା ଯେଉଁ 13 ଏବଂ 417 କନ୍ୟା ବିବାହ କରିଥିଲେ, ତାଙ୍କ ଭିତରେ ଧନୁ ଜଣେ, ଏବଂ ଧନୁ ମଧ୍ୟ କଶ୍ୟପଙ୍କର ପତ୍ନୀ, ଏବଂ ଧନୁଙ୍କର ପୁତ୍ରମାନଙ୍କୁ ଦାନବ ବୋଲି କୁହାଯାଏ, ଦିତିଙ୍କର ପୁତ୍ରକୁ ଦୈତ୍ୟ ବୋଲି କୁହାଯାଏ, ସବୁ ଅସୁର ସମ୍ପନ୍ନ ବ୍ୟକ୍ତି, କିନ୍ତୁ ଅଦିତିଙ୍କର ପୁତ୍ରମାନଙ୍କୁ ଆଦିତ୍ୟ ବା ଦେବତା ବୋଲି କୁହାଯାଏ। ତେଣୁ ଦାନବ ପୁଙ୍ଗ ଭିତରେ ଆସନ୍ତି ଶ୍ରେଷ୍ଠ ଦାନବ ଭିତରେ ଶ୍ରେଷ୍ଠ ଦାନବ ହେଉଛନ୍ତି ଇଏ ପ୍ରଳମ୍ବ। ତେଣୁ ପ୍ରଳମ୍ବ କାହିଁକି ରୋହିଣୀ ସୁତକୁ ବା ବଳରାମଙ୍କୁ ନେବା ପାଇଁ ଚାହିଁଥିଲା, ନା ସିଏ ଦେଖିଲା କୃଷ୍ଣ ହେଉଛନ୍ତି ଅବିଶ୍ୱୟଂ, ତାଙ୍କୁ ଆମେ ପରାସ୍ତ କରିପାରିବୁ ନାହିଁ, ଅପରାଜୟ, କାରଣ ପୂର୍ବରୁ କୃଷ୍ଣ ବହୁତ ଅସୁରଙ୍କୁ ମାରି ସାରିଛନ୍ତି, ଏଇ ଲୀଳାଟି ଭଗବାନଙ୍କ ଷଷ୍ଠ ବର୍ଷର ଲୀଳା, ତା ପୂର୍ବରୁ ଅନେକ 6 ଦିନରୁ ଆରମ୍ଭ କରି 6 ବର୍ଷ ଭିତରେ ଅନେକ ଅସୁରଙ୍କୁ ମାରିଛନ୍ତି ଭଗବାନ, ଅସୁର ଅସୁରିଣୀକି କରିକିରି, ତେଣୁ ଇଏ ଅବିଶ୍ୱୟ ମନ୍ୟମାନ କୃଷ୍ଣଙ୍କୁ ଭାବିଲା ମୁଁ ଆଙ୍କୁ ଜୟ କରିପାରିବି ନାହିଁ, ତେଣୁ ଦାନବ ପୁଙ୍ଗବ ବହନ ଦ୍ରୁତତରଂ ପ୍ରାଗାତ, ତେଣୁ ସେ ବଳରାମଙ୍କୁ ବହନ କଲା, ବଳରାମଙ୍କୁ ବହନ କରିକିରି ସେ ଚାହିଁଥିଲେ କ'ଣ ବହନ ଦ୍ରୁତତରଂ ପ୍ରାଗାତ ଅବରୋହଣତଃ ପରମ, ତା ପୂର୍ବରୁ ନିର୍ଣ୍ଣୟ କରାଯାଇଛି କେଉଁଠି ନେଇକରି ଅବହରଣ ମାନେ କେଉଁଠି ଓହ୍ଲେଇବେ, କାନ୍ଧେଇକି କେତେ ବାଟ ନେବେ, ତେଣୁ ଏଠି କୁହାଯାଉଛି ପ୍ରଣମ୍ବ ଏ ଯେଉଁ ରହିଛି ଯେଉଁଠି ଓହ୍ଲେଇବା କଥା ସେଠି ନ ଓହ୍ଲେଇକି ପଳେଇଗଲା ଦୂରକୁ, କାହିଁକି ନା ଭାବାର୍ଥରେ କୁହାଯାଉଛି ଶ୍ରୀକୃଷ୍ଣଙ୍କ ଦୃଷ୍ଟିର ବାହାରକୁ ନେଇଯିବାକୁ ଚାହିଁଲା, ଶ୍ରୀକୃଷ୍ଣ ବହୁତ ଶକ୍ତିଶାଳୀ ତେଣୁ ମୁଁ ତାଙ୍କୁ ମାରିପାରିବି ନାହିଁ ବଳରାମଙ୍କୁ, ସେଥିପାଇଁ ପଳେଇଗଲା ଦୂରକୁ ପଳେଇଗଲା। ହଁ, ତାପରେ ତ ଉଡ଼ିଲା ଆକାଶରେ, ଆଉ ଆକାଶରେ ଉଡ଼ିଲା, ଏ ବର୍ଣ୍ଣନା କରାଯିବ। ତେଣୁ ଏ ଶ୍ଳୋକରେ କୁହାଯାଉଛି ଭାଷାରେ ଯେ ସନାତନ ଗୋସ୍ୱାମୀ ଏଇ ଲୀଳାଟି, ଏଇ ଯେଉଁ ବାହ କୃଷ୍ଣ ଭଗବାନ ଏଇ ଏଇ ଶ୍ଳୋକଟି ଚେତନ ଚେତନାମୃତ ମଧ୍ୟ ଲୀଳା 19:206 ଶ୍ଳୋକରେ ମଧ୍ୟ ଏଇଟା ଭଗବାନ ଚୈତନ୍ୟ ମହାପ୍ରଭୁ ମଧ୍ୟ କହିଛନ୍ତି, ବର୍ଣ୍ଣନା କରାଯାଇଛି ଏ ଲୀଳାଟି। ତେଣୁ ଏଠି ଏଇ ଶ୍ଳୋକରେ ସନାତନ ଗୋସ୍ୱାମୀ ନନୁ ତଥାପି କଂସ ମୁଖ୍ୟ ଅରିଂ ଶ୍ରୀକୃଷ୍ଣ ହନ୍ତୁ ହର୍ତ୍ତୁଂ କଥମ ମୟଂ ନ ଚେଷ୍ଟନ ଇତ୍ୟାଶଙ୍କା ଆୟ। କଂସର ମୁଖ୍ୟ ଶତ୍ରୁ ହେଉଛନ୍ତି କୃଷ୍ଣ, ତାହେଲେ ସେ କୃଷ୍ଣଙ୍କୁ କାହିଁକି ମାରିବା ପାଇଁ ନ ଚେଷ୍ଟା ନ କରିକିରି କାହିଁକି ବଳରାମକୁ ମାରିବା ପାଇଁ ଚେଷ୍ଟା କଲେ, ଏଇଟା ପ୍ରଶ୍ନ ଆସିବ। ତେଣୁ ସେଇ ପ୍ରଶ୍ନର ଉତ୍ତରରେ ଏଇଟା କୁହାଯାଉଛି, ସୁଖଦେବ ଗୋସ୍ୱାମୀ ଏଇଭଳି ଭାବରେ କହୁଛନ୍ତି। ବାହ କୃଷ୍ଣ ଭଗବାନ ସେ ପ୍ରଣମ୍ବ ରୋହିଣୀ ସୁଦ୍ଧ କାହିଁକି ନେଲେ, କୃଷ୍ଣଙ୍କୁ କାହିଁକି ନେଲେ ନାହିଁ, ନା ତାର କାରଣ ହେଉଛି ଏଇଟା। ପର ଶ୍ଳୋକରେ ତାର କାରଣଟି କୁହାଯାଇଛି, ଅଭିଶୟଂ ମନ୍ୟମାନ କୃଷ୍ଣଙ୍କ ଗାନ ପୁଙ୍ଗବ। କୃଷ୍ଣଙ୍କୁ ଭାବୁଥିଲା ଇଏ ଆମେ ତାକୁ ହତ୍ୟା କରିପାରିବୁ ନାହିଁ ବା ଜୟ କରିପାରିବୁ ନାହିଁ, ସେଇଥିପାଇଁ ରୋହିଣୀ ସୁଧ ବା ବଳରାମକୁ ସେ ନେଇଥିଲେ। ତେଣୁ ଏଠି କୁହାଯାଉଛି, ତାପରେ ଶ୍ଳୋକରେ କୁହାଯାଉଛି ଯେ 26 ଶ୍ଳୋକରେ କୁହାଯାଉଛି ତମ ଉଦ୍ବହନ୍ ଧରଣୀ ଧରେନ୍ଦ୍ର ଗୌରବଂ ମହାସୁରୋ ବିଗତରୟୋ ନିଜଂ ବପୁଃ ସ ଆସ୍ଥିତ ପୁରଟ ପରିଚ୍ଛଦୋପୋଃ ତଡ଼ିଦ୍ୟୁମାନ ଉଡ଼ୁପତି ବାଡ଼ିମ୍ବାମ୍ବୁଦଃ। ତମ ଉଦ୍ବହନ୍ ଧରଣୀ ଧରେନ୍ଦ୍ର ଗୌରବଂ, ଉଦ୍ବହନ୍ ଭଗବାନ ଯେଉଁ ବହନ କରୁଛନ୍ତି ଧରଣୀର, ଧରେନ୍ଦ୍ର ଧରଣୀଙ୍କର, ଧରଣୀ ଧରେନ୍ଦ୍ର ହେଉଛନ୍ତି ସୁମେରୁ ପର୍ବତରା, ଧରଣୀର ଧରେନ୍ଦ୍ର ଧାରା ଇନ୍ଦ୍ର ସୁମେରୁ ଭଳି, ସୁମେରୁ ପର୍ବତରା ସୁମେରୁ ଭଳି ଏତେ ଭାର ଭଗବାନ ତାଙ୍କୁ ଲାଗୁଛି, ଭଗବାନ ଏତେ ଭାର ହେଇଯାଇଛନ୍ତି 6 ବର୍ଷର ବାଳକ, କିନ୍ତୁ ଏଭଳି ତାଙ୍କର ଭାର ତାକୁ ଲାଗୁଛି ଧାରମ ପୁଙ୍ଗକୁ। ତେଣୁ ମହାସୁର ବିଗତ ରହିବ ନିଜଂ ବାପୁ, ବହୁତ ଜୋର ଧାଇଁ ଯାଉଥିଲା ଦେହ କୃଷ୍ଣଙ୍କ ଠାରୁ, କେମିତି ଦେଖିପାରିବେ ନାହିଁ ମୁଁ ବଳରାମଙ୍କୁ ହତ୍ୟା କରିଦେବି କହିକିରି ଧାଇଁ ଯାଉଥିଲା, କିନ୍ତୁ ଭଗବାନ ଯେଉଁ ଇଏ ହେଲା ତାଙ୍କର ବେଗ, ତାଙ୍କର ଭାର ବଢ଼ିଗଲା, ଭଗବାନଙ୍କ ଭାର ବଢ଼ିଗଲା। ଏ ମହାସୁର ବିଗତ ରହିବ ନିଜଂ ବାପୁ, ଆଉ ତାର ସ୍ପିଡ଼ ହେଇପାରିଲା ନାହିଁ, ବହୁତ ଭାର ହେଇଛି କେମିତି ଧାଇଁବ, ତେଣୁ ତାର ଗତି କମିଗଲା ଏବଂ ଏତେ ଭାର ହେଇଗଲା। ନିଜଂ ବାପୁ ସ ଆସ୍ଥିତ ପୁରଟ ପରିଚ୍ଛଦ ବାବୁ, ତାର ଯେଉଁ ଅରିଜିନାଲ ରୂପ ରହିଛି ତାର ଅରିଜିନାଲ ରୂପକୁ ଆସିଗଲା, କିଭଳି ଭାବରେ ନା ପୁରଟ ପରିଚ୍ଛଦ, ଏହା ଖାଲି ସୁନାର ସବୁ ଅଳଙ୍କାର ସବୁ ଲାଗିଛି, ଚିକ 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 ହେଉଛି, ପୁରଟ ପରିଚ୍ଛଦ ବବୋଉ ସେଇ ରୂପକୁ ଆସିଗଲା ସିଏ, କିଭଳି ଦେଖାଯାଉଛି ସିଏ। ଶ୍ରୀଦେବ ଗୋସ୍ୱାମୀ ଗୋଟେ ଉପମା ଦେଇଛନ୍ତି ଯେ ତଡ଼ି ଦ୍ୱିମାନ ଉଡ଼ୁପତି ଇବା ଉଡ଼ୁପତି ବା ଇବାମ୍ବୁଦ, ତଡ଼ିତ କହିଲେ ବିଦ୍ୟୁତ, ଦ୍ୱିମାନ ବିଦ୍ୟୁତଟା ଯେତେବେଳେ ହେବ କେତେ ଚିକ ଚିକ ହୁଏ ପ୍ରଜ୍ୱଳିତ ହେଇଯାଏ, ଯିଏ ବହୁତ ଆଲୋକିତ ହେଇଯାଏ ସେଇଭଳି ଭାବରେ ଚଢ଼ି ଦ୍ୱିମା ଉଡ଼ୁପତି, ଉଡ଼ୁପତି ଉଡ଼ୁପତି ହେଉଛି ଚନ୍ଦ୍ର, ଉଡ଼ୁପତି ହେଉଛି ଉଡ଼ୁପ ହେଉଛି ଉଡ଼ୁ ହେଉଛି କ'ଣ ନକ୍ଷତ୍ର, ନକ୍ଷତ୍ରମାନଙ୍କ ରାଜା ହେଉଛନ୍ତି ଶଶୀ, ନକ୍ଷତ୍ରାଣ ଅହମ୍ ଶଶୀ ଭଗବତ ଗୀତାରେ ଭଗବାନ କହିଲେ, ଇଏ ହେଉଛି ଭଗବାନଙ୍କର ଗୋଟେ ବିଭୂତି। ତେଣୁ ଉଡ଼ୁପତି ବାହାଡ଼ କହିଲେ ବହନ କଲା, ଇଏ ଯେଉଁ ବହନ କରୁଛି ଉଡ଼ୁପତି ମାନେ ଏଇଭଳି ଦେଖାଯାଉଛି, ବାଡ଼ ઈવ અંબુદ, અંબુદ કહેલે મેઘ, મેઘરે જેભળી ભાવરે વીજળી મારીલે એવું મેઘટા જો રહીછ ચંદ્રકુ ચંદ્રકુ છાઈ કરી રહીછી, ચંદ્રકુ આગળ ચંદ્ર રહીછ, ચંદ્ર તાપરે મેઘ રહીછ, તાપરે વિદ્યુત રહીછ, એભળી ભાવ જેભળી ભાવ શોભા દેખાયાય ସେ ବା ଯେଉଁ ରୂପ ଯେଉଁ ଦର୍ଶନ ଯେଉଁ ଦୃଶ୍ୟ ହୁଏ ସେଇ ଦୃଶ୍ୟ ହେଉଥିଲା ଏଇଟା ଯେଉଁ ନେଇଯାଉଥିଲା ବଳରାମଙ୍କୁ କାନ୍ଧରେ ବସେଇକିରି ସେଇ ଦୃଶ୍ୟ ଦେଖାଯାଉଥିଲା। ତାର ରୂପ ହେଉଛି କଳା, କଳା ରୂପରେ ସେ ଯେଉଁ ସବୁ ସୁନା ଅଳଙ୍କାର ସବୁ ଲାଗିଛି, ଯେମିତି ବାଦଲରେ ବିଜୁଳି ମାରିଲେ ଯେଉଁଭଳି ଭାବରେ ଦେଖାଯାଏ ସେଇଭଳି ଭାବରେ ସେ ଦେଖାଯାଉଥିଲା, ଏବଂ ବଳରାମ ଚନ୍ଦ୍ର ଭଳି ସୁନ୍ଦର ଦେଖା ବା ଚନ୍ଦ୍ର ଭଳି ଉଡ଼ୁପତି ଭଳି ଚନ୍ଦ୍ର ଭଳି ରହିଛନ୍ତି, ବିରାଜମାନ କରୁଛନ୍ତି, ଶୋଭାୟମାନ ହେଉଛନ୍ତି। ତେଣୁ ଇଏ ଯେଉଁ ନେଇଯାଉଛି ସେଇଭଳି ଭାବେ ଦୃଶ୍ୟ ହେଉଛି। ସୁଖଦେବ ଗୋସ୍ୱାମୀ ଏଇ ଉପମାଟି ଦେଇଛନ୍ତି। ଏଠାରେ ପ୍ରଳମ୍ବାସୁରକୁ ମେଘ ସହିତ ତାର ସ୍ୱର୍ଣ୍ଣମୟ ଅଳଙ୍କାରକୁ ମେଘରେ ଥିବା ବିଦ୍ୟୁତ ସହିତ ଏବଂ ଶ୍ରୀ ବଳରାମଙ୍କୁ ମେଘ ରହିତ ଚନ୍ଦ୍ର ସହିତ ତୁଳନା କରାଯାଇଛି। ଚନ୍ଦ୍ର ତେଣୁ ବଡ଼ ବଡ଼ ଦାନବମାନେ ସେମାନଙ୍କ ଯୋଗଶକ୍ତି ପ୍ରୟୋଗ କରି ବିଭିନ୍ନ ରୂପ ଧାରଣ କରିପାରନ୍ତି, କିନ୍ତୁ ଭଗବାନଙ୍କର ଚିନ୍ମୟ ଶକ୍ତି ଯେତେବେଳେ ତାଙ୍କର ଶକ୍ତିକୁ ସଙ୍କୁଚିତ କରେ ସେତେବେଳେ ସେମାନେ ଆଉ କୌଣସି କୃତ୍ରିମ ରୂପ ଧାରଣ କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ, ଏବଂ ସେତେବେଳେ ଅବଶ୍ୟ ପୁଣି ସେମାନଙ୍କର ପ୍ରକୃତ ଆସୁରିକ ଦେହ ପ୍ରକଟ କରିବାକୁ ବାଧ୍ୟ ହୁଅନ୍ତି। ତେଣୁ ଆଉ ସେ କୃତ୍ରିମ ଛଳନା କରିପାରିଲା ନାହିଁ, ତା'ର ଅରିଜିନାଲ ରୂପକୁ ଆସିଗଲା, ବିରାଟ ଶରୀର ରହିଛି, ଆଉ ଦେହ ସାରା ଖାଲି ସୁନାର ଅଳଙ୍କାର ସବୁ ଚିକ 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 ହେଉଛି, କଳା ବାଦଲରେ ଯେଉଁଭଳି ଭାବରେ ବିଦ୍ୟୁତ ମାରିଲେ ଯେଉଁ ଦୃଶ୍ୟ ଦେଖାଯାଏ ସେଇଭଳି ଭାବେ ଦୃଶ୍ୟ ଦେଖାଯାଉଛି। ଏ ଯେଉଁ ନେଉଛନ୍ତି ବଳରାମ ମେଘ ରହିତ ଚନ୍ଦ୍ର, ମେଘରେ ତ ଚନ୍ଦ୍ର ଭଳି ଶୋଭାମାନ ହେଉଛନ୍ତି, ଆଉ ଏ ମେଘରେ ବିଦ୍ୟୁତ ଭଳି ଇଏ ରହିଛି, ଏଭଳି ଭାବରେ ଉପମାନ ଦିଆଯାଇଛି ସୁଖଦେବ ଗୋସ୍ୱାମୀ କହିଛନ୍ତି। ତେଣୁ ସତେଇଶ ଶ୍ଳୋକରେ କୁହାଯାଉଛି ଯେ ନିରୀକ୍ଷତ ବପୁ ଅଳମ ଅଳମ ଅଳମ୍ବରେ ଚରତ୍ ପ୍ରଦୀପ୍ତ ଦୃକୁଟି ତଟୋ ଅଗ୍ର ତଟୋକ ଅଗ୍ରଦଷ୍ଟ୍ରକମ୍ ଜ୍ୱଳଚ୍ଛିକଂ କଟକ କିରୀଟ କୁଣ୍ଡଳ ତ୍ୱିଷା ଧୂତଂ ହଳଧର ଈଷତ୍ ତତ୍ର ସତ୍। ନିରୀକ୍ଷ ଏଇଟାକୁ ଦେଖିଲେ ଭଗବାନ ବଳରାମ ଦେଖିଲେ କି କ'ଣ ଏତେ ବଡ଼ ରୂପ ହୋଇଗଲାଣି, ଭଗବାନ ପୃଥିବୀ ତ ଉପରୁ କିଛି ଉପରେ ଥିଲେ, ତାର ଛୋଟିଆ ରୂପ ବେଶରେ ରହିଥିଲା, ଆଉ ବିରାଟ ରୂପ ହେଇଗଲା ଗୋଟେ ବିରାଟ ରୂପ ହେଇଗଲା। ତେଣୁ ଭଗବାନ ବଳରାମ ଦେଖିଲେ ଆରେ ଇ କ'ଣ ଏଭଳି ରୂପ ହେଇଗଲାଣି। ନିରୀକ୍ଷତା ଦ୍ୱକୁ ଅଳମ ଅମ୍ବରେ ଚରତ, ଆଉ ଖାଲି ମାଟିରେ ଚାଲିଲା ନାହିଁ, ଅମ୍ବରେ ଚରତ ଆକାଶରେ ଉଡ଼ିଲା, ଉଡ଼ାଜାହାଜ ଭଳି ଉଡ଼ିଗଲା, ଉଡ଼ାଜାହାଜ ଭଳି ଉଡ଼ିଗଲା। ଆମେ ଗୋଟେ କୁହାଯାଇଛି ଗୋଟେ ଥର କହୁଛୁ ଜଣେ ଆଚାର୍ଯ୍ୟ କହିଥିଲେ ଯେତେ ଭଗବାନ ଯେତେବେଳେ ଏକ ବର୍ଷରେ ହେଇଥିଲେ କୃଷ୍ଣ, ଭଗବାନ ଯାଇକିରି ସ୍ୱର୍ଗରେ ବୁଲିକି ପଳାଇ ଆସିଥିଲେ, ତୃଣାବର୍ତ୍ତ ଦ୍ୱାରା ତୃଣାବର୍ତ୍ତ ଜାହାଜକୁ ନେଇକିରି ଉଡ଼ାଜାହାଜ ଭଳି କାର୍ଯ୍ୟ କଲା, ସେ ତାଙ୍କୁ ନେଇକି ସ୍ୱର୍ଗରେ ବୁଲେଇକି ଆସିଲା, ଭଗବାନ ତାକୁ ହତ୍ୟା କରିଦେଲେ, ଇନାମ ଦେଲେ, ସ୍ୱର୍ଗରେ ବୁଲେଇକି ଆଣିଲା ମାନେ ତାକୁ ଇନାମ ଦେଲେ, ତାକୁ ହତ୍ୟା କରିଦେଲେ, ତାକୁ ଉଦ୍ଧାର କଲେ, ତୃଣାବର୍ତ୍ତ ଉଦ୍ଧାର ହେଇଥିଲା। ସେହି ସେବେଠୁ ବଳରାମଙ୍କର ଚିନ୍ତା ହେଇଥିଲା ମୋର ସାନ ଭାଇ ହେଇକରି ସେ ଯାଇକି ସ୍ୱର୍ଗରେ ବୁଲି ପଳାଇ ଆସିଲାଣି, ଆଉ ମୁଁ ଯାଇପାରୁନାହିଁ। ଜଣେ ଆଚାର୍ଯ୍ୟ କି କହିଛନ୍ତି କଥା, ବଳରାମଙ୍କ ଇଚ୍ଛାକୁ ଭଗବାନ ଆଜି ପୂରଣ କଲେ, ବଳରାମ ଯାଇକି ସ୍ୱର୍ଗରେ ବୁଲିକି ଆସିଲେ, ସ୍ୱର୍ଗରେ ସବୁ କ'ଣ ସବୁ ରହିଛି ସ୍ୱର୍ଗ ବିଷୟରେ ବୈଜ୍ଞାନିକମାନଙ୍କର ଚିନ୍ତା ନାହିଁ, ଖାଲି ମଙ୍ଗଳ ଚନ୍ଦ୍ର ଏତିକି ଚିନ୍ତା ରହିଛି, ଚନ୍ଦ୍ର ଫେଲିଓର ହୋଇଗଲା ବର୍ତ୍ତମାନ ମଙ୍ଗଳ ପାଇଁ ଚିନ୍ତା ଚାଲିଛି, ସ୍ୱର୍ଗ ପାଇଁ କେହି ଚିନ୍ତା କରୁନାହାନ୍ତି, ସ୍ୱର୍ଗଟା କଳ୍ପନା ବୋଲି ଭାବୁଛନ୍ତି ସେମାନେ। ତେଣୁ ବଳଦେବ ଯେଉଁ ଯାଇକିରି କ'ଣ ହେଉଛି, ବଳରାମ ଯେତେବେଳେ ଦେଖିଲେ ଏଭଳି ଭାବରେ ରୂପ ଧାରଣ କରିଛି, ସିଏ ଅଳମ ଅମ୍ବରେ ଚରତ ଆକାଶରୁ ଉଡ଼ିଲା, ସିଏ ଉଡ଼ାଜାହାଜ ଭଳି ଉଡ଼ି ପଳେଇଲା। ପ୍ରଦୀପ୍ତ ଦ୍ରିକ୍ ଭୁକୁଟି ତଟୁ ଅଗ୍ର ଦଷ୍ଟକମ୍, କିଭଳି ତା'ର ରୂପ ରହିଛି ନା ପ୍ରଦୀପ୍ତ, ବହୁତ ଆଲୋକିତ ହୋଇଛି। ଦୃକ୍ କହିଲେ ତା'ର ଚକ୍ଷୁ, ଭ୍ରୁକୁଟି, ଚକ୍ଷୁରେ ଯେଉଁ ରହିଛି ଇଏ ଭ୍ରୁକୁଟି ଭ୍ରୁକୁଟି ରହିଛି ତଟ। ଉଗ୍ର ଦଷ୍ଟକମ୍, ଦାନ୍ତ ସବୁ ଉଗ୍ର ଦାନ୍ତ ସବୁ ରହିଛି, ଦଷ୍ଟକମ୍ ଦାନ୍ତ ଉଗ୍ର ଦାନ୍ତ ସବୁ ରହିଛି। ଏବଂ ଜଳ ଶିକମ୍ କଟକ କିରୀଟ କୁଣ୍ଡଳ ଶିଖା ତାର ସବୁ ରହିଛି, ଯେଉଁ ମସ୍ତକରେ ଯେଉଁ କେଶ ସବୁ ରହିଛି ଖାଲି ଜଳୁଛି ଜଳୁଛି। କଟକ କିରୀଟ କୁଣ୍ଡଳ, କଟକ କିରୀଟ କହିଲେ ବଳୟ, ଏବଂ କିରୀଟ ହେଉଛି ମୁକୁଟ, କୁଣ୍ଡଳ ହେଉଛି କର୍ଣ୍ଣରେ ଧାରଣ ଯେଉଁ କରନ୍ତି କୁଣ୍ଡଳ। ଏଇଭଳି ଭାବରେ ତ୍ୱିଷା ତାର ଶରୀରର ରଙ୍ଗ ଏଇଭଳି ଭାବରେ ଥିଲା। ଅଦ୍ଭୁତମ୍ ହଳଧର ଈଶତ୍ ଅତ୍ର ସତ୍, ହଳଧର ଭଗବାନ ସେ ହଳ ଧାରଣ କରିଛନ୍ତି, ତାଙ୍କର ଶକ୍ତି ରହିଛି, କିନ୍ତୁ ସିଏ ଈଶତ୍ ଅତ୍ର ସତ୍, ଈଶତ୍ ସାମାନ୍ୟ ଟିକେ ଭୟ କରିଗଲେ, ଭଗବାନଙ୍କର ଭୟ ଆସିଗଲା। ଈଶତ୍ ଅଭୟ ଚରଣାରବିନ୍ଦ ଯାହାଙ୍କର ସେହି ଭଗବାନଙ୍କର ଈଶତ୍ ସାମାନ୍ୟ ଟିକେ ଅତ୍ର ସତ୍ କହିଲେ, ସାମାନ୍ୟ ଟିକେ ଭୟ କଲେ ଭଗବାନ। ତେଣୁ କାହିଁକି ଭଗବାନ ଭୟ କଲେ, ସମସ୍ତଙ୍କର ଚିନ୍ତା ପଡ଼ିଗଲା, ଆଚାର୍ଯ୍ୟମାନେ ଟୀକା କଲେ, କାହିଁକି ଭଗବାନଙ୍କର ଭୟ କଲେ ସୁଖଦେବ ଗୋସ୍ୱାମୀ କାହିଁକି ଏଭଳି ଲେଖିଲେ। ଭଗବାନ ଯାହାକୁ ଚିନ୍ତା କଲେ, ଯାହା ସ୍ୱୟଂ ଭୟଂ ବିଭେତି, ଆମେ ଶୁଣୁଥିଲେ ଯାହାଙ୍କର ନାମ ଏଭଳି, ଜନ୍ନାମ ଆପଦ ଆପନ ସଂସ୍କୃତି ଘୋରାମ ଜନ୍ନାମ ଦୋଷ ଗୁଣ ତତ୍ତ୍ୱ ସତ୍ର ବିମୁଚ୍ୟତ, ଯାହା ବିଭେତି ସ୍ୱୟଂ ଭୟଂ, ଯାହାଙ୍କୁ ସ୍ୱୟଂ ଭୟଂ ଭୟ କରନ୍ତି ବା ମୃତ୍ୟୁ ଭୟ କରନ୍ତି ସେ ଭଗବାନ, ତାଙ୍କର ନାମ ଏଭଳି, ଆଉ ସେ ଭଗବାନ ଭୟ କଲେ। ତେଣୁ ଆଚାର୍ଯ୍ୟମାନଙ୍କର ଆସିଗଲା, ଅନ୍ୟମାନଙ୍କର ସବୁ ଚିନ୍ତା ଆସିବ, କାହିଁକି ଭଗବାନ ଭୟ କଲେ, ଈଶ୍ୱର ହଉ ବା ବହୁତ ହଉ ଭୟ କାହିଁକି କଲେ ଭଗବାନ। ଭଗବାନ ଯଦି ଭୟ କଲେ ଆମର ଆଉ କ'ଣ ଭୟ ଶୂନ୍ୟ ହେଇପାରିବା, ଭଗବାନ ଯଦି ଭୟ କରୁଛନ୍ତି ତାଙ୍କ ସ୍ୱରଣରେ ଗଲେ ଆମେ କିନ୍ତୁ ଭୟ ଶୂନ୍ୟ ହେଇପାରିବୁ। ତେଣୁ ଆଚାର୍ଯ୍ୟମାନେ ଆର ଉଦାହରଣ ଆର ଜଷ୍ଟିଫିକେସନ୍ କହିଛନ୍ତି, କାହିଁକି ଭଗବାନ ସାମାନ୍ୟ ଭୟ କଲେ, ଇଏ ଅଭିନୟ ଏଟା ବର୍ଣ୍ଣନା କରାଯାଇଛି। ସନାତନ ଗୋସ୍ୱାମୀ ବଳଦେବଙ୍କର ତଥାକଥିତ ଭୟକୁ ଏହିପରି ଭାବରେ ବର୍ଣ୍ଣନା କରିଛନ୍ତି, ବଳରାମ ଖେଳିବା ଛଳରେ ଜଣେ ସାଧାରଣ ଗୋପବାଳକର ଭୂମିକା ଅଭିନୟ କରିଥିଲେ, ସେଥିପାଇଁ ବଳରାମ କୁହା ନ ଯାଇକରି କୁହାଗଲା ରୋହିଣୀ ସୁତ, ଏବଂ ସେହି ଲୀଳାର ଭାବ ବଜାୟ ରଖିବା ପାଇଁ ସେ ଭୟଙ୍କର ଆସୁରିକ ଦେହ ଦ୍ୱାରା କିଞ୍ଚିତ ବିଚଳିତ ହୋଇଥିଲେ ବୋଲି ମନେ ହେଉଥିଲା। ସେହି ଭାବକୁ ବଜାଇବା ପାଇଁ ସେ ଗୋପ ବାଳକ କିଛି ଜାଣିନାହାନ୍ତି, ଭଗବାନ ନୁହନ୍ତି ସିଏ, ଏଭଳି ଭାବରେ ଭୟ କରିଥିଲେ, ଦେଖାଉଥିଲେ ସବୁ ପୂର୍ଣ୍ଣ, ତାଙ୍କର କୌଣସି ତ୍ରୁଟି ନାହିଁ। ଭଗବାନ ଯେତେବେଳେ ଲୀଳା କରନ୍ତି, ଅଭିନୟ କରନ୍ତି, ସେ ଅଭିନୟରେ ଆମେ କହିପାରିବା ନାହିଁ ଅଭିନୟରେ ଏଇଟା ଟିକେ ଭୁଲ ହୋଇଗଲା, ଭଗବାନଙ୍କର ଅଭିନୟ ହେଉଛି ତ୍ରୁଟି ଶୂନ୍ୟ, କୌଣସି ଭୁଲ ନାହିଁ, ତ୍ରୁଟି ନାହିଁ ଅଭିନୟ। ତେଣୁ ମାନବ ଲୀଳା କରୁଛନ୍ତି, ଆମେ ଭୟ ନ କଲେ କେମିତି ହେବ। ଆହୁରି ପୁଣି ଆଉ କ'ଣ କାରଣ, ଯେହେତୁ ଅସୁରଟି କୃଷ୍ଣଙ୍କ ଗୋପବାଳକ ସଖା ରୂପେ ଉପସ୍ଥିତ ଥିଲା ଏବଂ କୃଷ୍ଣ ତାକୁ ବନ୍ଧୁ ରୂପେ ସ୍ୱୀକାର କରିଥିଲେ, ତେଣୁ ବଳଦେବ ତାଙ୍କୁ ହତ୍ୟା କରିବାକୁ ଈଶ୍ୱର କୁଣ୍ଠିତ ଥିଲେ। ଭଗବାନ ପାଖରେ କୃଷ୍ଣ ତାଙ୍କୁ ଅନୁମୋଦନ କରିଥିଲେ, ହଁ ଆସ ସଖା ଆସ କହିକିରି ଖେଳିବା ପାଇଁ ବସିଥିଲେ। ଆଗରୁ ଗୋଟିଏ ଗ୍ରୁପରେ ଖେଳୁଥିଲେ, ଇଏ ଆସିଗଲା ପରେ ଦୁଇଟା ଗ୍ରୁପ୍ କରି ଖେଳିଲେ। ଏସବୁ କଥା ବଳରାମ ଚିନ୍ତା କଲେ, କୃଷ୍ଣ ତାଙ୍କୁ ଅନୁମୋଦନ କରିଛନ୍ତି, ମୁଁ କେମିତି ତାଙ୍କୁ ମାରିବି, ଏଇଭଳି ଭାବରେ ଚିନ୍ତା କରୁଛନ୍ତି ଭଗବାନ ବଳରାମ। ତାପରେ ଆଉ ଗୋଟେ କାରଣ କ'ଣ ହେଉଛି, ଯେହେତୁ ଏଇ ଗୋପବାଳକଟି ପ୍ରକୃତ ପକ୍ଷେ ଛଦ୍ମବେଶୀ ଜଣେ ଅସୁର ଅଟେ, ଠିକ୍ ସେହି ମୁହୂର୍ତ୍ତରେ ଆଉ ଏକ ଏହି ପ୍ରକାର ଅସୁର ହୁଏତ ସ୍ୱୟଂ ଶ୍ରୀକୃଷ୍ଣଙ୍କୁ ଆକ୍ରମଣ କରୁଛି। ଯେମିତି ଇଏ ଆସିଗଲା, ଆଉ ଜଣେ କିଏ ଆସିପାରନ୍ତି କୃଷ୍ଣଙ୍କୁ ଆକ୍ରମଣ କରିବା ପାଇଁ, କୃଷ୍ଣ ଯଦିଓ ଭଗବାନ କିନ୍ତୁ ବଳରାମ ତାଙ୍କର ସେବକ ହିସାବରେ, ଭଗବାନଙ୍କର କାଳେ ଅସୁବିଧା ହେବ ସେଥିପାଇଁ ଭୟ ଆସିଗଲା, ନିଜ ପାଇଁ ନୁହଁ। ଏହିପରି ଭାବରେ ସର୍ବଶକ୍ତିମାନ ପରମେଶ୍ୱର ଭଗବାନ ବଳରାମ ଭୟଙ୍କର ପ୍ରଳମ୍ବାସୁର ସମ୍ମୁଖରେ ଈଶ୍ୱର ଭୀତ ହେବାର ଲୀଳା ପ୍ରଦର୍ଶନ କରିଥିଲେ। ଏଇଭଳି ଭାବରେ ସର୍ବଜ୍ଞ ସର୍ବଶକ୍ତିମାନ ପରମେଶ୍ୱର ସେ ବଳରାମ ସର୍ବଜ୍ଞ ସବୁକିଛି ଜାଣନ୍ତି, ସର୍ବଶକ୍ତିମାନ ସବୁକିଛି ଶକ୍ତି ତାଙ୍କର ରହିଛି, ଶକ୍ତିର କିଛି କମ୍ ନାହିଁ ତାଙ୍କର, ଏବଂ ପରମେଶ୍ୱର ସେ ହେଉଛନ୍ତି ପରମ ନିୟନ୍ତ୍ରଣକାରୀ, ଏବଂ ଭଗବାନ ବଳରାମ ଭୟଙ୍କର ଲମ୍ବାସୁର ସମ୍ମୁଖରେ ଈଶ୍ୱର ଭୀତ ହେବାର ଲୀଳା ପ୍ରଦର୍ଶନ କରିଥିଲେ। ଚାଲୁଛି ଚାଲୁଛି ତ, ତେଣୁ ଏଇଥିପାଇଁ ବଳରାମଙ୍କର ସାମାନ୍ୟ ଟିକେ ଭୟ ଦେଖାଇଥିଲେ, ପ୍ରଦର୍ଶନ କରିଥିଲେ, ମୁଖରୁ ଜଣାପଡ଼ି ଯାଉଥିଲା ଭୟଭୀତ ହୋଇଯାଇଛନ୍ତି ବୋଲି ସୁଖଦେବ ଗୋସ୍ୱାମୀ ଦେଖିକିରି କହିଛନ୍ତି। ତେଣୁ ଏଇଟା କାହିଁକି ହେଇଥିଲା ନା ଏଇଭଳି ଭାବରେ କାରଣରୁ, ଭଗବାନଙ୍କ ଭୟ କେଉଁଠୁ ଆସିବ? ଯେମିତି ଆମେ ଶୁଣୁଛେ ସକାଳେ ଭୀରୁଭର ଭୟଳୁ ଭଳି ଭଗବାନ ଧାଇଁଲେ, ଭଳି ବୋଲି କୁହାଗଲା, ଭୟ ତାଙ୍କର ନାହିଁ, ଭଳି ବୋଲି କୁହାଗଲା। କୃଷ୍ଣ ସେଠି ମଧ୍ୟ ଧାଇଁଥିଲେ ଭୟ କରିକିରି, ଜରାସନ୍ଧକୁ ଭୟ କରିକିରି। ତେଣୁ ଏଠି ବଳରାମ ମଧ୍ୟ ଭୟ କରିକିରି ତାଙ୍କର ଭାବ ପରିବର୍ତ୍ତନ ହୋଇଗଲା, ଭୟାଳୁ ହୋଇଗଲେ ସେ ଭଗବାନ। ଏଇଟାକୁ ଟିକେ ସ୍ଲୋ କରିଦେଲା ଭାଇ, ଏଇଟା ଯେଉଁ ରହିଛି ଭଲ୍ୟୁମ୍ଟା। ତେଣୁ ଏଇଭଳି ଭାବରେ ସୁରାଧିପ ଗିରିମି ଏଇଠି କ'ଣ କହୁଛି ନା, ଅଥାଗତ ସ୍ମୃତି ରଭୟୋ ରିପୁଙ୍ଗଳ ଅଥ, ତାପରେ କ'ଣ ହେଲା ନା, ଆଗତ ସ୍ମୃତି, ଭଗବାନଙ୍କ ସ୍ମୃତି ଚାଲିଯାଇଥିଲା, ଆଗତ ସ୍ମୃତି, ଭଗବାନଙ୍କ ସ୍ମୃତି କାହିଁକି ଚାଲିଯିବ? ଆମର ସ୍ମୃତି ଚାଲିଯାଏ କାହିଁକି, କିଏ କହିପାରିବେ? ଦୁଇ ସ୍ଥାନରେ କୁହାଯାଇଛି ଭଗବାନଙ୍କଠାରୁ ସ୍ମୃତି ଆସୁଛି, ଆଉ ଗୋଟେ ଜାଗାରେ କୁହାଯାଇଛି ଦ୍ୱିତୀୟ ଅଧ୍ୟାୟରେ, ଧାୟତୋ ବିଷୟାନ୍ ପୁଂସ ସଙ୍ଗସ୍ତେ ପ୍ରଜାତି ସଂଘାତ ସଂଜାତି କାମ କାମ କ୍ରୋଧ ବିଜାତି କ୍ରୋଧାତ୍ ଭବତି ସମ୍ମୋହ ସମ୍ମୋହ ସ୍ମୃତି ବିଭ୍ରମ, ମୋହରୁ ସ୍ମୃତି ନଷ୍ଟ ହୋଇଯାଏ। ଭଗବାନଙ୍କର କ'ଣ ମୋହ ଥିଲା ନା, ଭଗବାନଙ୍କର ଠାରୁ ଭଗବାନ ତାଙ୍କଠାରୁ ଜ୍ଞାନ ଆସୁଛି, ବିସ୍ମୃତି ଆସୁଛି, ପୁଣି ଆଙ୍କର କାହା କେମିତି ବିସ୍ମୃତି ହୋଇଗଲା ବଳରାମଙ୍କର? ନା ବଳରାମଙ୍କ ଉପରେ ମଧ୍ୟ କୃଷ୍ଣ ରହିଛନ୍ତି। ଅଥାଗତ ସ୍ମୃତି ଅଭୟୋ ରିପୁଙ୍ଗଳ, ଭଗବାନଙ୍କର ଭୟ ଚାଲିଗଲା, ସ୍ମୃତି ଯେତେବେଳେ ଆସିଗଲା, ମୁଁ ହେଉଛି ଭଗବାନ, ଆମେ ଜାଣୁନି ଆମେ ଭଗବାନଙ୍କର ଅଂଶ ବୋଲି ଆମେ ଜାଣୁନି, ଆମେ ଭାବୁଛେ ଆମେ ହେଉଛି ଅମକ ଉପାଧି, ଆମେ ନିଜକୁ ଉପାଧି ହିସାବରେ ପରିଚୟ ଦେଉଛେ, କିନ୍ତୁ ଭଗବାନ ସେଇଭଳି ଭାବରେ ଉପାଧିରେ ଥିଲେ, ଗୋପ, ମୁଁ ହେଉଛି ଗୋପ। ଆଉ ଯେତେବେଳେ ତାଙ୍କର ସ୍ମୃତି ଆସିଗଲା, ତାଙ୍କର ଜ୍ଞାନ ଆସିଗଲା, ଅଭୟ ହେଇଗଲେ, ତାଙ୍କର ଆଉ ଭୟ ରହିଲାନି, ଚାଲିଗଲା ଭୟ। ରିପୁଂ ବଳ, ରିପୁ କହିଲେ ଏଇ ଯେଉଁ ରହିଛି ପ୍ରଳମ୍ବ, ତାକୁ ବଳରାମ କ'ଣ କଲେ, ବଳ ବିହାୟ ସାର୍ଥମିବ ହରନ୍ତମ ଆତ୍ମନ, ବିହାୟ ସାର୍ଥମିବ ବଳ ସାର୍ଥମ କହିଲେ ସଙ୍ଗୀଗଣକୁ, ସଙ୍ଗୀଗଣକୁ ଛାଡ଼ିକି ସେ ନେଇଗଲା ନା, ଦୂରକୁ ପଳାଇଗଲା ପ୍ରଳମ୍ବ, ତେଣୁ ଇବ ବୋଲି, ତେଣୁ ହରନ୍ତମ ଆତ୍ମନ, ତେଣୁ ଭଗବାନଙ୍କୁ ନେଇଯାଇଥିଲା, ସେ ହରଣ କରିକି ନେଇଯାଇଥିଲା ଆତ୍ମନ। ରୁଷା ଅହନ, ରୁଷା ଭଗବାନଙ୍କ କ୍ରୋଧ ଆସିଗଲା, କ୍ରୋଧ ଆସିଗଲା, ତେଣୁ ଅହନ, ତାକୁ ହତ୍ୟା କଲେ ବା ତାକୁ ଆଘାତ କଲେ, ମୁଷ୍ଟିକାଘାତ କଲେ ଭଗବାନ। ଶିରଚି ଦୃଢ଼ ମୁଷ୍ଟିନା, ତାର ମସ୍ତକରେ, ଭଗବାନ ତ କାନ୍ଧରେ ବସିଥିଲେ, ମସ୍ତକଟା ରହିଛି, ତାବଡ଼ା ବୋଲିପାରିଥାନ୍ତେ କରିପାରିଥାନ୍ତେ, ତେଣୁ ଭଗବାନ ଗୋଟିଏ ମୁଷ୍ଟି ପ୍ରହାର କଲେ ଭଗବାନ। ଶିରସି ଦୃଢ଼ ମୁଷ୍ଟିନା, ଭଗବାନଙ୍କ ଦୃଢ଼ ଭାବରେ ମୁଷ୍ଟି ପ୍ରୟୋଗ କଲେ, ମୁଷ୍ଟିକି ଆଘାତ କଲେ। ସୁରାଧିପୋ, ସୁର ଦେବତାମାନଙ୍କର ଯେ ଅଧିପ ଇନ୍ଦ୍ର, ଗିରିମିବ ବଜ୍ର ରହସା, ଯେଉଁଭଳି ଭାବରେ ବଜ୍ର ଚାଳନା କରିକି ଇନ୍ଦ୍ର ଏଇ ଯେଉଁ ପାହାଡ଼ମାନଙ୍କର ଯେଉଁ ଡେଣା ଥିଲା, ପକ୍ଷ ଥିଲା,
ଯେମିତି ପକ୍ଷୀମାନେ ଉଡ଼ୁଛନ୍ତି ଆକାଶରେ ସେଇଭଳି ଭାବରେ ପାହାଡ଼ମାନେ ଉଡ଼ୁଥିଲେ। ଏଇଟାକୁ ଯିଏ ଶୁଣିବ ସେ କହିବ ଏସବୁ କଳ୍ପନା ଜିନିଷ। ତେଣୁ ସେଇଭଳି ଭାବରେ ଇନ୍ଦ୍ର ଆଗେ ଏ ପାହାଡ଼ମାନେ ଏମାନେ ସବୁ ନିର୍ଜୀବ ନୁହନ୍ତି, ଏମାନେ ସଜୀବ, ତାଙ୍କର ଜୀବନ ରହିଛି। ହଁ, ସେମାନେ ଆଗରୁ ଉଡ଼ୁଥିଲେ, ତାଙ୍କର ଡେଣା ଥିଲା, ସେ ଡେଣାରେ ଉଡ଼ୁଥିଲେ। କିନ୍ତୁ ଯେଉଁଠି ବସିଯାଉଥିଲେ ସେଠି ସବୁ ଘର ଦ୍ୱାର ଯାହା ସବୁ ଥିଲା ସବୁ ନଷ୍ଟ ହୋଇଯାଉଥିଲା। ତେଣୁ ସେମାନେ ସବୁ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ, ବ୍ରହ୍ମା ବା ଇନ୍ଦ୍ରଙ୍କୁ ପ୍ରାର୍ଥନା କଲେ। ତେଣୁ ଇନ୍ଦ୍ର କ'ଣ କଲେ ନା ବଜ୍ର ଧରେ ତାଙ୍କୁ ସବୁ ପକ୍ଷକୁ ଛେଦନ କରିଦେଇଥିଲେ, ପକ୍ଷକୁ ଛେଦନ କରିଦେଇଥିଲେ। ସେ ପକ୍ଷ ଗୁଡ଼ା ସବୁ ପଡ଼ିଥିଲା, ଧଡ଼ ଧଡ଼ କେହି ପଡ଼ୁଥିଲା ତଳେ, ପକ୍ଷ ବଜ୍ରରେ ଯେତେ ଛେଦନ କରୁଥିଲେ। ଇନ୍ଦ୍ର ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ହନୁମାନ ଯେତେବେଳେ ଯାଉଥିଲେ ଶହେ ଯୋଜନର ସମୁଦ୍ରକୁ ପାର ହେଉଥିଲେ, ସେହି ସମୟ ମୈନାଙ୍କ ପର୍ବତ ସେଠି ବାହାରିଥିଲେ। ଏ ସମୁଦ୍ରରୁ ମୈନାଙ୍କ ପର୍ବତ ସେ କଥା କହିଥିଲେ, ରାମାୟଣରେ ବର୍ଣ୍ଣନା କରାଯାଇଛି। ମୈନାଙ୍କୁ କହିଲେ, ହନୁମାନଜୀ ଆପଣ ଟିକିଏ ମୋର ଏଇ ପର୍ବତ ଉପରେ, ମୋର ପର୍ବତ ଏଇ ମୋର ଶରୀରରେ ଟିକିଏ ଆଶ୍ରୟ ଗ୍ରହଣ କରନ୍ତୁ। କାରଣ ଏ ଯେଉଁ ରହିଛନ୍ତି ସମୁଦ୍ର ମୈନାକ, ମୈନାକୁ ମଧ୍ୟ ଛେଦନ କରିଦେଇଥାନ୍ତି ଇନ୍ଦ୍ର, କିନ୍ତୁ ମୈନାକ ଆସିକରି ସମୁଦ୍ରରେ ଆଶ୍ରୟ ନେଇଥିଲା, ଲୁଚିକରି ରହିଥିଲା। ସେଥିପାଇଁ ସମୁଦ୍ର ଭଗବାନଙ୍କର ଶ୍ୱଶୁର, ତେଣୁ ଭଗବାନଙ୍କ ଲୀଳାରେ ସେ ସାହାଯ୍ୟ କରିବେ। ସେଥିପାଇଁ ମୈନାକ ଆସିଗଲେ ହନୁମାନ ପାଖକୁ ସାହାଯ୍ୟ କରିବା ପାଇଁ, ହନୁମାନ କେବଳ ତାକୁ ଛୁଇଁ ଦେଇକି ଚାଲିଗଲେ। ଏସବୁ କଥା ରହିଛି ରାମାୟଣରେ। ତେଣୁ ସୁରାଧିପ ଘିରିମିବ ବଜ୍ର ରହଂସା, ଯେମିତି ସୁରାଧିପ ଦେବତାମାନଙ୍କ ରାଜା ଇନ୍ଦ୍ର ଯେଭଳି ଭାବରେ ଗିରି ବା ପର୍ବତକୁ ବଜ୍ରରେ ପ୍ରହାର କରିକି ତାର ସବୁ ପକ୍ଷକୁ ସବୁ ଛେଦନ କରିଥିଲେ, ପକ୍ଷ ଛେଦନ ହେଲେ ଯେମିତି ଧୂଳଧୂଳ ହୋଇକି ପଡ଼େ, ସେଇଭଳି ଭାବରେ ବି ପଡ଼ିଲା ତଳେ। ଦୃଢ଼ ମୁଷ୍ଟିନା, ଗୋଟିଏ ମୁଷ୍ଟିରେ ମୁଷ୍ଟି ପ୍ରହାର କଲେ ଦୃଢ଼ ଭାବରେ ତା ଶିରରେ, ଆଉ ଶିର ଫାଟିଗଲା। ଏଇଭଳି ଗଲା। ତେଣୁ ଆଚ୍ଛା, ପୂର୍ବ ଶ୍ଳୋକରେ ଯେଉଁ ରହିଛି, ଯେଉଁ କୁହାଗଲା, ନିରୀକ୍ଷ ତଦ୍ବପୁ ରଡ଼ମ୍ବରେ ଚରତ୍ ପ୍ରଦୀପ୍ତ, ଏ ଯେଉଁ ଏଇଭଳି ଦେଖାଯାଉଥିଲା ହଳଧର ଈଶ୍ୱତ ଅତ୍ର ଭଗବାନ ଭୟ କଲେ। ସେ ଶ୍ଳୋକର ଭାଷ୍ୟରେ ଶ୍ରୀଧର ସ୍ୱାମୀ କହୁଛନ୍ତି, ଅଳମ୍ ଅତି ବେଗେନ, ବହୁତ ବେଗରେ ସେ ଉଡ଼ୁଥିଲା, ତାପରେ ବେଗ ଇଏ ହୋଇଗଲା, ସ୍ଲୋ ହୋଇଗଲା। ଆଉ ଶୁଭଦିନୀ ଟୀକାରେ ଜଣେ କହୁଛନ୍ତି ଆଚାର୍ଯ୍ୟ, ବୋଲୁ ଆଚାର୍ଯ୍ୟ, ଯେ କୃଷ୍ଣଙ୍କର ଏଇ ଯେଉଁ ଲୀଳା ହେଇଛି, ଏଇ 5000 ବର୍ଷ ତଳେ ଯେଉଁ ଲୀଳାଟି ହେଇଥିଲା, ଆ ପୂର୍ବରୁ ଅନେକ ଥର ଭଗବାନଙ୍କ ଲୀଳା ହେଇଯାଇଛି। ବ୍ରହ୍ମାଙ୍କର ଗୋଟେ ଦିନରେ ଭଗବାନ ଆସନ୍ତି, ସବୁ ଲୀଳା କରନ୍ତି। ଆଉ ଗୋଟେ କଳ୍ପରେ କୃଷ୍ଣ କ'ଣ କରିଥିଲେ ନା, ଏଇ ଯେଉଁ ରହିଛି ରଡ଼ମ୍ବାସୁରକୁ ବଳରାମ ପାଖରେ ଇଏ ଇଣ୍ଟ୍ରୋଡକ୍ସନ୍ କରିଦେଇଥିଲେ, ଇଏ ହେଉଛି ପ୍ରଡମ୍ବ ବୋଲି, ଅସୁରମାନଙ୍କ ରାଜା, ବା ଇଏ ହେଉଛି କଂସର ମୁଖ୍ୟ ବ୍ୟକ୍ତି। ତେଣୁ ସେଥିପାଇଁ ସେଥିରେ ସେ ଭୟ କରିନଥିଲେ, ସେ ଯେଉଁ ଲୀଳାରେ ବଳରାମଙ୍କର ଭୟ ପ୍ରକାଶ ପାଇନଥିଲା। କିନ୍ତୁ ଏଇ ଲୀଳାରେ ଭଗବାନ ବଳରାମଙ୍କର ଭୟ ପ୍ରକାଶ ପାଇଥିଲା, କାରଣ ଭଗବାନ ଆଜି ଇଣ୍ଟ୍ରୋଡକ୍ସନ୍ କରିନାହାନ୍ତି ଏଇଭଳି ଭାବରେ ବୋଲି ଏଇଟା ଶୁଭଦିନ ଟୀକାରେ ବଲ୍ଲଭାଚାର୍ଯ୍ୟ କହୁଛନ୍ତି। ତେଣୁ ବର୍ତ୍ତମାନ 28 ଶ୍ଳୋକର ଟୀକାରେ କୁହାଯାଉଛି ଯେ ପ୍ରଚଣ୍ଡ ବଜ୍ରପାତ ପର୍ବତ ଉପରେ ପଡ଼ିଲେ ତାର ପଥର ଭୂମିକୁ ଯେପରି ଖଣ୍ଡ ଖଣ୍ଡ କରିଦିଏ, ଶ୍ରୀ ବଳରାମଙ୍କ ଶକ୍ତିଶାଳୀ ମୁଷ୍ଟି ସେହିପରି ଅସୁରର ମସ୍ତକ ଉପରେ ପଡ଼ିଲା। ବିହାୟ ସାର୍ଥମ କହିଲେ, ବିହାୟ ସା ଅର୍ଥମିବ, ଆକାଶରେ ମହାଜାଗତିକ ପଥରେ ଅସୁରଟି ଉଡ଼ୁଥିଲା। ବିହାୟ ସା କହିଲେ ଉଡ଼ାଜାହାଜ, ଯିଏ ଉଡ଼େ ଆକାଶରେ, ବଳରାମଙ୍କୁ ବଳପୂର୍ବକ ନେଇଯିବା ଉଦ୍ଦେଶ୍ୟରେ ସିଏ ଥିଲା ତାର ଅର୍ଥ। ବ୍ୟାସାର୍ଥମ, ବ୍ୟାସାର୍ଥମ ଦୁଇଟି ପ୍ରକାର ଅର୍ଥ ରହିଛି, ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି। ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଯେ ମୁଁ ଯେଉଁ କହିଲି ଅଥାଗତ ସ୍ମୃତି, ତାଙ୍କର ଭଗବାନଙ୍କ ସ୍ମୃତି ଆସିଗଲା, ସେଇଟାକୁ ବିଶ୍ଳେଷଣ କରିଛନ୍ତି, ବ୍ୟାଖ୍ୟା କରିଛନ୍ତି। କୃଷ୍ଣ ସାଗ୍ରଜେ पुनः ऐश्वर्य ज्ञान सह ससेवापयमास। भगवान कृष्ण तक से ज्ञान दिले। जय श्री श्री सीताराम लक्ष्मण नाम योगी जय श्री गोपाल। आम शुणुले आगुरी कमी कृष्ण बलराम को मोहित कर रखी कौ लीला ब्रह्मा ब्रह्म लीला चारिटा चारि प्रकार मोहित कर रखी चारि प्रकार मायार आवरण था चारि प्रकार मायार आवरण कटिवर बलराम जापारे ये समस्ते कृष्ण बोली ना जापार गोटे वर्ष चलीगला आ चार पाँच दिन पाँच छदिन ये भाव रही जापार न कारण कृष्ण तक कंट्रोल कर रखते बर्तमान मत से विश्वनाथ ठाकुर कौन कृष्ण सागरजे पुनः ऐश्वर्य ज्ञान सहसैवा अर्पया महास ज्ञान को नहीं जाइए ये असुर बोली बर्तमान तक ज्ञान दे भगवान असुर मैंने कौन सी भगवान बोली गोपेश रही रोहिणी सुत बोली सुखदेव गोस्वामी पूर्व कहले बलराम कहले ना रोहिणी सुत गोप गोप भाव रही बर्तमान भगवान से भाव देना मु भगवान यही भाव कृष्ण प्रदान कले तेणु ये भाव से हत्या कले तेणु स आहत सपदी विशीर्ण मस्तको मुखा दमन रुधिर मपस्रु अपस्मृतो असुरः महारवं बेसुर पतत समीरयन गिरीर जथा मघवत आयुधात। स आहत सपदी विशीर्ण मस्तको तार मस्तक जो रही विशीर्ण होगला छिन्न भिन्न होगला सपदी गोटे मुष्टिकारे सपदी गोटे आहत होगला मुखा दमन रुधिर अपस्मृत असुर मुखरु दमन रुधिर कहले रक्त सब बांति एवं अपस्मृत असुर असुर तार स्मृति चलीगला अपस्मृत असुर महारवं बेसु अपतर समीरयन महारवं भीषण रड़ी छाड़ी महारवं निकट शब्द करसु भी असु तर प्राणवायु चलीगला असुन व्यसुन दुटी जिनस रही भगवद गीत भगवान कहले अर्जुन को अशुच्यान कौन अशुच्यान अनुशोचस्त प्रज्ञा बाधा भाष गतासुन अगतासुन स्नाशोचन पंडित असुन असुन कह प्राणवायु तुम्हें प्राणवायु विषय बेस कथ कह मो पंडित मान से विषय कथ कहते ना किए बचला किए गला शरीर सम्बन्ध चिंता करती ना से तेणु ये भी असु तार असु चलीगला प्राणवायु चली उड़ीगला अपतत समीर तेणु महारव भीषण कृति शब्द करी तले पड़ा अपतत गिरी तथा मघवत आयुधाहत जो भी भाव अघ गिरी तथा मघवत मघवत कहले इंद्र भगवान इंद्रंकर आयुधर जो भाई भाव गिरीर पक्ष सब छेदन करते भाव ये पड़ा तले पड़ा उपुर आकाश पड़ा तले गिरी जथा भगवत आयुधा हत भगवान का आयुध है ना इंद्र जो आयुधर हत गिरी गिरी जो पहाड़ जो पक्ष सब छेदन होता से भाव भगवान मुष्टिकार गोटे प्रहार कले सपदी गोटे प्रहार कले तार मस्तक छिन्न भिन्न होगला प्राणवायु उड़ीगला रक्तभ्रांति कला प्राणवायु उड़ीगला विराट रोड छाड़ी गिरी आड़े पड़ा ये भीला तेणु ये कहती अंतरी श्लोक अच्छा गोटे कथा अच्छी गत स्मृति जो पूर्व श्लोक कहुई से कहुई ସନାତନ ଗୋସ୍ୱାମୀ କହୁଛନ୍ତି ଯେ କୃଷ୍ଣ ଯେମିତି ପୁତନାକୁ ବଦ୍ଧ କରିଥିଲେ, ସ୍ତ୍ରୀ ରୂପରେ ଥିଲା, ସ୍ତ୍ରୀକୁ ବଦ୍ଧ କରିବା କଥା ନୁହଁ, କିନ୍ତୁ ଭଗବାନ ବଦ୍ଧ କରିଥିଲେ। ସେହିଭଳି ଭାବରେ କୃଷ୍ଣ ବର୍ଷାସୁରକୁ ବଦ୍ଧ କରିଥିଲେ। ବର୍ଷ ଗୋଟେ କ'ଣ ଗାଭୀ ବର୍ଷା ରୂପରେ ବାଛୁରୀ ରୂପରେ ଆସିଥିଲା, ଭଗବାନ ତାକୁ ବଦ୍ଧ କରିଥିଲେ। ତେଣୁ ବଳରାମ ଚିନ୍ତା କଲେ, ତେଣୁ ମୁଁ ମଧ୍ୟ ଇଏ ଯଦି ଗୋପ ବେଶରେ ଥିଲା, ଗୋପ ସଖା ବେଶରେ ଥିଲା, କିନ୍ତୁ ବଳରାମ ଏଇ ଚିନ୍ତା କରି ତାକୁ ହତ୍ୟା କଲେ। ଯେଉଁଭଳି ଭାବରେ କୃଷ୍ଣ ମାରିଥିଲେ ପୁତନାକୁ, ପୁତନା ଜଣେ ସ୍ତ୍ରୀ ଲୋକଟି ଥିଲା କିନ୍ତୁ ତାକୁ ମାରିଥିଲେ, ଏବଂ ବର୍ଷାସୁରକୁ ଭଗବାନ ମାରିଥିଲେ, ବର୍ଷା ରୂପରେ ଆସିଥିଲା। ସେହିଭଳି ଭାବରେ ବଳରାମ ମଧ୍ୟ ତାଙ୍କୁ ହତ୍ୟା କଲେ, ହତ୍ୟା କରିବାର ଯୋଗ୍ୟ ବୋଲି ଚିନ୍ତା କରି ହତ୍ୟା କରିଥିଲେ। ତେଣୁ ଏହିଭଳି ଭାବରେ ଅପସ୍ମୃତ କହିଲେ ମୋହିତ ହୋଇକରି ତାର ଗୋଟିଏ ଯେଉଁ ମୁଷ୍ଟିକା ଆଘାତରେ ତାର ମୋହିତ ହୋଇଗଲା, ସିଏ ସ୍ମୃତି ଚାଲିଗଲା। କିମ୍ବା ଆଉ ଗୋଟେ ରହିଛି, ଗୋଟେ ବ୍ୟାଧି ରହିଛି, ଅପସ୍ମାର ବ୍ୟାଧି, ମୂର୍ଚ୍ଛା ବ୍ୟାଧି ରହିଛି, କେତେ ଜଣ ମୂର୍ଚ୍ଛା ହୋଇଯାଆନ୍ତି, ସେ ଗୋଟେ ବ୍ୟାଧି ରହିଛି, ବ୍ୟାଧି ରହିଛି। ଜଣେ ଥିଲେ, ଜଣେ ଆମର ମୁକୁନ୍ଦ ହେଉଛନ୍ତି ଜଣେ ଇଏ କ'ଣ, ଜଣେ ବୈଦ୍ୟ। ମୁକୁନ୍ଦ ଥିଲେ ମହାପ୍ରଭୁଙ୍କର ଲୀଳାରେ ଥିଲେ ଜଣେ ବୈଦ୍ୟ। ସିଏ ଜଣେ ରାଜାଙ୍କର ନା କାହାର ଜଣେ ଧନୀ ବ୍ୟକ୍ତି, ତାଙ୍କୁ ଯାଇକରି ସେ ଯାଇକରି ତାଙ୍କର ଔଷଧ ଦେବା ପାଇଁ ଯାଉଥିଲେ। ସେହି ସମୟରେ ସେ ଯେଉଁ ରାଜା ରହିଛନ୍ତି, ତାଙ୍କୁ ସବୁ ମୟୂର ପିଛଣାରେ ସବୁ ଇଏ କରାଯାଉଥିଲା, ବ୍ୟଞ୍ଜନ କରାଯାଉଥିଲା, ବ୍ୟଞ୍ଜନ ଦିଆଯାଉଥିଲା। ଏଇଟା ମୟୂର ପିଛକୁ ଦେଖିକରି ଇଏ ତାଙ୍କର ମୂର୍ଚ୍ଛା ହୋଇଗଲେ, ମୁକୁନ୍ଦ ମୂର୍ଚ୍ଛା ହୋଇଗଲେ। କାରଣ ମୟୂର ପିଛକୁ ଦେଖିକରି ତାଙ୍କର ଭଗବାନଙ୍କର ସ୍ମୃତି ଆସିଗଲା, କୃଷ୍ଣଙ୍କର ସ୍ମୃତି ଆସିଗଲା ମୟୂର ପିଛ। ତେଣୁ ଇଏ ଡାକ୍ତର ହେଇକି ଆସିଛନ୍ତି, ଆଉ ସେ ନିଜେ ମୂର୍ଚ୍ଛା ହେଇଯାଉଛନ୍ତି, ଆଉ ସେ କ'ଣ ରାଜା ପଚାରିଲେ, କହିଲେ କ'ଣ ହେଲା ତୁମର, ନା ମୋର ଗୋଟେ ଏଇ ମୃଗୀ ବ୍ୟାଧି କହିଲେ ଏଇ କ'ଣ ସେ ଇଏ ହେଇଯିବ, ମୂର୍ଚ୍ଛା ହେଇଯିବ, ଏଇଟା ଗୋଟେ ବ୍ୟାଧି, କେତେ ଜଣଙ୍କ ଅଛି, ଏଇଟା ଅପସ୍ମାର ବୋଲି କୁହାଯାଏ, ଇଂଲିଶରେ କୁହାଯାଏ ଏପିଲେପ୍ସି, ଏସବୁ ରହିଛି, କେତେ ଜଣଙ୍କର ରହିଛି, ସେମିତି ମୂର୍ଚ୍ଛା ହେଇଯିବେ ସେମାନେ, ବିଶେଷ ଭାବରେ ବ୍ଲଡ଼ ପ୍ରେସର ଅଧିକ ହେଲେ ଜଣେ ମୂର୍ଚ୍ଛା ହେଇଯାଏ, ଏସବୁ ରହିଛି। ତେଣୁ ଇଏ ସେହିଭଳି ଭାବରେ ମୂର୍ଚ୍ଛା ହେଇଗଲା, ଛିନ୍ନ ମସ୍ତକ ତ ବିଭିନ୍ନ ହେଇଗଲା ଆଉ। ତେଣୁ ଏଇଭଳି ଭାବରେ ମହାରବ ସେ ତଳେ ପଡ଼ିଗଲା, ଆସିକି ସେଇ ଭାଣ୍ଡିର ବଟ ପାଖ ନିକଟରେ ଆସି ପଡ଼ିଲା, ଭାଣ୍ଡିର ବଟ ନିକଟରେ। ତାଙ୍କ ସାଙ୍ଗ ବାଳକମାନେ ଦେଖିଲେ, କୁଆଡ଼େ ଗଲେ ବଳରାମ, କୁଆଡ଼େ ଗଲେ, ଏଭଳି ଭାବରେ ଇତସ୍ତତ ହେଉଥିଲେ, ଚିନ୍ତା କରୁଥିଲେ କୁଆଡ଼େ ଗଲା କ'ଣ ହେଲା ଏଇଭଳି ଭାବରେ। ତେଣୁ କିଛି ସମୟ ପରେ ବଳରାମ ଏଇଭଳି ଭାବରେ ତା ଉପରେ ଆସିକି ତାକୁ ହତ୍ୟା କରିକି ସେ ତଳେ ପଡ଼ିଲା, ସେ ଭାଣ୍ଡିର ବଟ ନିକଟରେ ପଡ଼ିଲା ସେ। ତେଣୁ ତାପର ଶ୍ଲୋକରେ କହିଲେ, ଦୃଷ୍ଟ୍ୱା ପଳମ୍ବଂ ପ୍ରଳମ୍ବଂ ନିହତଂ ବଳେନ ବଳଶାଳିନା ଗୋପଃ ସୁବିସ୍ମିତା ଆସନ୍ ସାଧୁ ସାଧୁ ଥିବାଦିନ। ଆମେ ଏଇଟା ଆସନ୍ତାକାଲି କହିବା, କାରଣ ଆଉ ଦୁଇ ତିନୋଟି ଶ୍ଲୋକ ଅଛନ୍ତି, ଆମର ସମୟ ନାହିଁ, ତେଣୁ ଆସନ୍ତାକାଲି କହିବା। ଏ ପ୍ରଳମ୍ବାସୁର ବଦ୍ଧ ହୋଇଗଲା, ତାପରେ କ'ଣ ହେଲା ଆମେ ଶୁଣିବା, ପ୍ରଳମ୍ବାସୁର ବଦ୍ଧ। ତେଣୁ ଆମ କଥା କିଛି ବିଶ୍ରାମ ଦେବା। ଜୟ ଶ୍ରୀମନ୍ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେ ଗୌର ଭକ୍ତ କି, ଗୋପ୍ରମା।